ଆକାଶବାଣୀ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ମାଧ୍ୟମରେ ପୁଣି ଥରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସିକିମ୍ର ବନ୍ୟା ଏବଂ ଭୂସ୍କଳନ ପ୍ରଭାବିତ ଅଞ୍ଚଳରେ ଅଟକି ରହିଥିବା ପର୍ଯ୍ୟଟକଙ୍କ ଉଦ୍ଧାର କାର୍ଯ୍ୟ ଜାରି। ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଲାଗି କୃଷି ଗବେଷଣା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ କହିଲେ କେନ୍ଦ୍ରମନ୍ତ୍ରୀ ପ୍ରଫେସର ଏସ୍ପି ସିଂ ବାଘେଲ। ସମଗ୍ର ଦେଶରେ ଆଜି ପାଳନ କରାଯାଉଛି ଇଦ୍ ଉଲ୍ ଆଧା ଏବଂ ଦିନିକିଆ ଆନ୍ତର୍ଜାତିକ ମହିଳା କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଭାରତ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ 143 ରନ୍ରେ ବିଜୟୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହି ପରିପ୍ରେକ୍ଷୀରେ ଆସନ୍ତା 30 ତାରିଖ ରବିବାର ଦିନ ପ୍ରଧାନମନ୍ତ୍ରୀଙ୍କର ମନ୍ କି ବାତ୍ କାର୍ଯ୍ୟକ୍ରମ ପ୍ରସାରିତ ହେବ। ଏହା ହେବ ମନ୍ କି ବାତ୍ର 111ତମ କାର୍ଯ୍ୟକ୍ରମ। ପ୍ରଧାନମନ୍ତ୍ରୀ ଭାବେ ତୃତୀୟ ଥର ପାଇଁ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ହେବ ଶ୍ରୀ ମୋଦିଙ୍କର ପ୍ରଥମ ମନ୍ କି ବାତ୍ କାର୍ଯ୍ୟକ୍ରମ। ନିଶୁଳ୍କ ନମ୍ଘର 1800 1117 800କୁ ଡାଏଲ୍ କରି ଶ୍ରୋତାମାନେ ସେମାନଙ୍କର ସନ୍ଦେଶ ହିନ୍ଦୀ କିମ୍ବା ଇଂରାଜୀରେ ରେକର୍ଡ କରିପାରିବେ। ଏଥିପାଇଁ ନରେନ୍ଦ୍ର ମୋଦି ଆପ୍ କିମ୍ବା ମାଇ ଗଭ୍ ଓପନ୍ ଫୋରମ୍ରେ ପ୍ରଧାନମନ୍ତ୍ରୀ ଲୋକମାନଙ୍କଠାରୁ ଆସନ୍ତା 28 ତାରିଖ ସୁଦ୍ଧା ମତାମତ ଆହ୍ୱାନ କରିଛନ୍ତି। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନ ମାଧ୍ୟମରେ ଏବଂ ଏଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ରେ ପ୍ରସାରିତ ହେବ। ଏଆର୍ ନ୍ୟୁଜ୍, ଡିଡି ନ୍ୟୁଜ୍ ଏବଂ ପିଏମ୍ଓ ଅଫିସ୍ର ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହା ଉପଲବ୍ଧ ହେବ। ପ୍ରଧାନମନ୍ତ୍ରୀଙ୍କ ହିନ୍ଦୀ ଅଭିଭାଷଣ ପରେ ପରେ ଏହାର ଆଞ୍ଚଳିକ ଭାଷାନ୍ତର ପ୍ରସାରଣ କରାଯିବ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜୁ ରାଜ୍ୟସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେଙ୍କୁ ଗତକାଲି ନୂଆଦିଲ୍ଲୀରେ ସାକ୍ଷାତ କରିଛନ୍ତି। ସାମାଜିକ ଗଣମାଧ୍ୟମର ଏକ ପୋଷ୍ଟରେ ଶ୍ରୀ ରିଜିଜୁ କହିଛନ୍ତି ସେ ଏହି ଅବସରରେ ଖଡ୍ଗେଙ୍କ ସହ ତାଙ୍କ ଜୀବନର ଅନେକ ଉତ୍ତମ ଅନୁଭୂତି ସମ୍ପର୍କରେ ଆଲୋଚନା କରିଛନ୍ତି। ଆସନ୍ତା 24 ତାରିଖ ଦିନ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ଆରମ୍ଭ ହେବା ପରିପ୍ରେକ୍ଷୀରେ ଉଭୟ ନେତାଙ୍କ ମଧ୍ୟରେ ଏହି ସାକ୍ଷାତ ହୋଇଛି। ସବୁ ରାଜନୈତିକ ଦଳ ଦେଶ ପାଇଁ ଏକାଠି କାମ କରିବେ ଏହା ଶ୍ରୀ ରିଜୁ ଆଶାବ୍ୟକ୍ତ କରିଛନ୍ତି। ଆସନ୍ତା ଅଧିବେଶନରେ ନବନିର୍ବାଚିତ ସାଂସଦମାନଙ୍କର ଶପଥ ଗ୍ରହଣ ହେବା ସହିତ ବାଚସ୍କତି ନିର୍ବାଚନ ହେବ। ଏହି ଅବସରରେ ଉଭୟ ଗୃହର ମିଳିତ ସଭାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ। ରାଜ୍ୟସଭାର ପ୍ରଥମ ଅଧିବେଶନ 27 ତାରିଖ ଦିନ ଆରମ୍ଭ ହେବାକୁ ଥିବାବେଳେ ସଂସଦର ଅଧିବେଶନ ଜୁଲାଇ 3 ତାରିଖରେ ଶେଷ ହେବ। ସେନାବାହିନୀ ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଗତକାଲି ନୂଆଦିଲ୍ଲୀରେ ସାକ୍ଷାତ କରିଛନ୍ତି। ଶ୍ରୀ ଶାହାଙ୍କ ଅଧ୍ୟକ୍ଷତାରେ ଜାମ୍ମୁ ଓ କାଶ୍ମୀରର ସୁରକ୍ଷା ଓ ଅମରନାଥ ଯାତ୍ରା ସମ୍ପର୍କିତ ଦୁଇଟି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେବା ପରେ ଶ୍ରୀ ପାଣ୍ଡେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ସୂଚନାଯୋଗ୍ୟ, ଜେନେରାଲ ପାଣ୍ଡେ ଚଳିତ ମାସ 30 ତାରିଖ ଦିନ ଅବସର ଗ୍ରହଣ କରିବେ। ସିକିମ୍ର ବନ୍ୟା ଏବଂ ଭୂସ୍କଳନ ପ୍ରଭାବିତ ମଙ୍ଗନ ଜିଲ୍ଲାରେ ଏବେ ମଧ୍ୟ ଅଟକି ରହିଥିବା 1200ରୁ ଉର୍ଦ୍ଧ୍ୱ ପର୍ଯ୍ୟଟକଙ୍କୁ ଉଦ୍ଧାର କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ଗତକାଲି ପ୍ରତିକୂଳ ପାଗ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା ବୋଲି ଚୁଙ୍ଗଥାଙ୍ଗର ଉପଖଣ୍ଡସ୍ତରୀୟ ମାଜିଷ୍ଟ୍ରେଟ୍ କିରନ୍ ଥତ୍ତାଲ କହିଛନ୍ତି। ସେ କହିଛନ୍ତି ପାଗ ପରିସ୍ଥିତିକୁ ଦେଖି ଆଜି ଏୟାରଲିଫ୍ଟ ଏବଂ ସଡ଼କ ପଥରେ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯିବ। ଲାଚୁଙ୍ଗ ସହରର ହୋଟେଲ୍ଗୁଡ଼ିକରେ ବହୁ ପର୍ଯ୍ୟଟକ ସୁରକ୍ଷିତ ଅବସ୍ଥାରେ ଅଛନ୍ତି ବୋଲି ସେ କହିଛନ୍ତି। ଜିଲ୍ଲା ପ୍ରଶାସନ ଏ ନେଇ ଯୋଗାଯୋଗରେ ରହିଥିବା ସେ ସୂଚନା ଦେଇଛନ୍ତି। ଇତିମଧ୍ୟରେ ରାଜ୍ୟ ସଡ଼କ ଯୋଗାଯୋଗ ମନ୍ତ୍ରୀ ଏନ୍ବି ଦହଲ ଲାଚୁଙ୍ଗରେ ପହଞ୍ଚ ପର୍ଯ୍ୟଟକଙ୍କ ସହ ପରିସ୍ଥିତି ନେଇ ଆଲୋଚନା କରିଛନ୍ତି। ସୁରକ୍ଷିତ ଭାବେ ସେମାନଙ୍କୁ ସେଠାରୁ ଉଦ୍ଧାର କରିବା ଲାଗି ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି ବୋଲି ସେ ଆଶ୍ୱାସନା ଦେଇଛନ୍ତି। ଏହି ପର୍ଯ୍ୟଟକଙ୍କ ମଧ୍ୟରେ 15 ଜଣ ବିଦେଶୀ ନାଗରିକ ଅଛନ୍ତି। ଭୂସ୍କଳନ ଯୋଗୁଁ ବ୍ୟାହତ ହୋଇଥିବା ସଡ଼କ ଯୋଗାଯୋଗକୁ ପୁନଃସ୍ଥାପିତ କରିବା ଲାଗି ସୀମା ସଡ଼କ ଯୋଗାଯୋଗ ସଂସ୍ଥା କାର୍ଯ୍ୟ କରୁଛି ବୋଲି ସେ ସୂଚନା ଦେଇଛନ୍ତି। ଚଳିତବର୍ଷ ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବାର ଅନ୍ଲାଇନ୍ ବୁକିଂ ଆରମ୍ଭ ହୋଇଛି। ଶ୍ରୀ ଅମରନାଥ ମନ୍ଦିର ବୋର୍ଡ ପକ୍ଷରୁ ଉଭୟ ବଲତାଲ ଓ ପହଲଗାଓଁ ରୁଟ୍ରେ ଏହି ସେବା ଉପଲବ୍ଧ କରାଯାଇଛି। ବୋର୍ଡ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଚଳିତ ବର୍ଷ ଶ୍ରୀ ଅମରନାଥ ଯାତ୍ରା ଆସନ୍ତା 29 ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ମାସ 19 ତାରିଖ ରାକ୍ଷୀ ପୂର୍ଣ୍ଣମୀ ତଥା ଶ୍ରାବଣ ପୂର୍ଣ୍ଣିମା ଦିନ ଶେଷ ହେବ। ଏହି ହେଲିକପ୍ଟର ସେବାର ଅନ୍ଲାଇନ୍ ବୁକିଂ କେବଳ ୱେବ୍ସାଇଟ୍ jkasasb.nic.in ମାଧ୍ୟମରେ ହୋଇପାରିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। କେନ୍ଦ୍ର କେନ୍ଦ୍ର ମହ୍ୟପାଳନ ପ୍ରାଣୀ ସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନ ଓ ପଞ୍ଚାୟତିରାଜ ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ୍ପି ସିଂ ବାଘେଲ ଗତକାଲି ଭୁବନେଶ୍ୱର ଉପକଣ୍ଠ କୋଶିଲା ଗଙ୍ଗରେ ଥିବା ଆଇସିଏଆର୍ କେନ୍ଦ୍ରୀୟ ମଧୁର ଜଳଜୀବ ପାଳନ ପ୍ରତିଷ୍ଠାନ ପରିଦର୍ଶନ କରିଥିଲେ। ଏ ଅବସରରେ ଚାରାରୋପଣ ସହ ଶ୍ରୀ ବାଘେଲ ସେଠାରେ ଚାଲିଥିବା ଗବେଷଣା କାର୍ଯ୍ୟର ମଧ୍ୟ ସମୀକ୍ଷା କରିଥିଲେ। ପ୍ରତିଷ୍ଠାନ ଦ୍ୱାରା ବିକଶିତ ହୋଇଥିବା ବିଭିନ୍ନ ଯନ୍ତ୍ରପାତି ବିହନ ସୃଷ୍ଟି ଥେରାପି ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ସମୀକ୍ଷା ବୈଠକରେ ମନ୍ତ୍ରୀ ଶ୍ରୀ ବାଘେଲ ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଲାଗି କୃଷି ଗବେଷଣା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ ବୋଲି କହିଥିଲେ। ଏହି ବୈଠକରେ ଓଡ଼ିଶା ସରକାରଙ୍କ ମହ୍ୟପାଳନ ଏବଂ ପ୍ରାଣୀ ସମ୍ପଦ ବିଭାଗ ଓ ଆଇସିଆର୍ର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ସମଗ୍ର ଦେଶରେ ଆଜି ଇଦ୍ ଉଲ୍ ଆଧା ପାଳନ କରାଯାଉଛି। ମୁସଲମାନ ଧର୍ମାବଲମ୍ବୀ ଭାଇ ଓ ଭଉଣୀମାନେ ବିଭିନ୍ନ ଇଦ୍ଗା ଓ ମସ୍ଜିଦ୍ରେ ସମୂହ ନମାଜ ପାଠ କରୁଛନ୍ତି। ଦିଲ୍ଲୀରେ ଜମା ମସ୍ଜିଦ୍, ଫତେପୁର ମସ୍ଜିଦ୍ ଏବଂ ସାଇ ଇଦ୍ଗାହରେ ସମୂହ ଇଦ୍ ପ୍ରାର୍ଥନାର ଆୟୋଜନ କରାଯାଇଛି। ଉତ୍ତରପ୍ରଦେଶରେ ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆମ ସମ୍ଭାଦଦାତାଙ୍କ ସୂଚନା ଅନୁଯାୟୀ ଲକ୍ଷ୍ନୌର ପ୍ରସିଦ୍ଧ ତେଲିୱାଲି ମସ୍ଜିଦ୍ରେ ସକାଳ 9:00 ଏବଂ ଏଇସ୍ ବାଗ୍ ମସ୍ଜିଦ୍ରେ ପୂର୍ବାହ୍ନ 10:00 ସମୂହ ପ୍ରାର୍ଥନା ଅନୁଷ୍ଠିତ ହେବ। ରାଜ୍ୟ ସରକାର ସମସ୍ତ ଜିଲ୍ଲା ପୁଲିସ୍ ମୁଖ୍ୟଙ୍କୁ ପଶୁବଳି ସମ୍ପର୍କରେ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସେହି ଅନୁଯାୟୀ ପୂର୍ବ ନିର୍ଦ୍ଧାରିତ ସ୍ଥାନ ବ୍ୟତିରେକ ଅନ୍ୟତ୍ର ପଶୁବଳି କରାଯିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ଉତ୍ତେଜନା ପ୍ରବଣ ସ୍ଥାନଗୁଡ଼ିକରେ ପୁଲିସ୍ ପକ୍ଷରୁ ସ୍ୱତନ୍ତ୍ର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଅବସରରେ ଲୋକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାଉଦି ଆରବରେ ହଜ୍ ଯାତ୍ରା ଅବସରରେ ପ୍ରବଳ ଗରମ ଯୋଗୁଁ ବହୁ ତୀର୍ଥଯାତ୍ରୀଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଦେଖାଦେଇଛି। ମୃତାହତଙ୍କର ସଂଖ୍ୟା ନେଇ ସ୍ୱଷ୍ଟ ଚିତ୍ର ହସ୍ତଗତ ହୋଇନଥିଲେ ମଧ୍ୟ ଜୋର୍ଡାନ୍ର ବୈଦେଶିକ ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଏହାର 14 ଜଣ ନାଗରିକଙ୍କ ଅଂଶୁଘାତଜନିତ ମୃତ୍ୟୁ ହୋଇଥିବା ବେଳେ 17 ଜଣ ନିଖୋଜ ଅଛନ୍ତି। ଇରାନ୍ର ରେଡ୍ କ୍ରେସେଣ୍ଟ ଅନୁଷ୍ଠାନ ସେହି ଦେଶର 5 ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା କହିଛି। ତେବେ ସେହି 5 ଜଣଙ୍କର ମୃତ୍ୟୁର କାରଣ ସମ୍ପର୍କରେ ଜଣାପଡ଼ିନାହିଁ। ଜୋର୍ଡାନ୍ର ସରକାରୀ ସୂତ୍ରରୁ ଜଣାପଡ଼ିଛି ନିଖୋଜକୁ ଖୋଜି ବାହାର କରିବା ଲାଗି ଅଭିଯାନ ଜାରି ରହିଛି। ଜୋର୍ଡାନ୍ ବୈଦେଶିକ ମନ୍ତ୍ରଣାଳୟ ସାଉଦି ଆରବର କର୍ତ୍ତୃପକ୍ଷଙ୍କ ସହ ଏ ସମ୍ପର୍କରେ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ସୂଚନାଯୋଗ୍ୟ ଚଳିତ ବର୍ଷ 10,80,000 ତୀର୍ଥଯାତ୍ରୀ ହଜ୍ରେ ଏକତ୍ରିତ ହୋଇଛନ୍ତି। ଚଳିତ ସପ୍ତାହରେ ସେଠାରେ ତାପମାତ୍ରା 46 ଡିଗ୍ରୀ ସେଣ୍ଟିଗ୍ରେଡ୍ରୁ ଅଧିକ ରହୁଥିବାରୁ ତୀର୍ଥଯାତ୍ରୀ ବିଶେଷକରି ବୟସ୍କ ଲୋକମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏହି ଯାତ୍ରା ଆସନ୍ତା ବୁଧବାର ଦିନ ଶେଷ ହେବ। ସାଉଦି ଆରବର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ତୀର୍ଥଯାତ୍ରୀଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ପରାମର୍ଶବଳୀ ଜାରି କରାଯାଇଛି। ଦିନର ଅତ୍ୟଧିକ ଗରମ ସମୟରେ ତୀର୍ଥଯାତ୍ରୀମାନଙ୍କୁ ବାହାରେ ନ ରହିବା ପାଇଁ କୁହାଯାଇଛି। ଆକାଶବାଣୀର ଦ୍ୱିଭାଷିକ ସିଧାସଳଖ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30 ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ପାଇଁ ଯୋଗ ଶୀର୍ଷକ କାର୍ଯ୍ୟକ୍ରମ ପ୍ରସାରଣ କରାଯିବ। ଏଥିରେ ଯୋଗ ବିଶେଷଜ୍ଞ ଡାକ୍ତର ସୁରକ୍ଷିତ ଗୋସ୍ୱାମୀ ଏବଂ ମୋରାଜୀ ଦେଶାଇ ଜାତୀୟ ଯୋଗ ପ୍ରତିଷ୍ଠାନର ଯୋଗ ଥେରାପିର କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ଈଶ୍ୱର ଏନ୍ ଆଚାର୍ଯ୍ୟ ଅଂଶଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମରେ ଶ୍ରୋତାମାନେ ଯୋଗର ବିଭିନ୍ନ ଦିଗ ଯଥା ଏହାର ମହତ୍ତ୍ୱ ଓ ଉପକାରିତା ସମ୍ପର୍କରେ ବିଶେଷଜ୍ଞମାନଙ୍କୁ ପ୍ରଶ୍ନ ପଚାରିପାରିବେ। ଆଜି ରାତି 9:30 ଟେଲିଫୋନ୍ ନମ୍ଘର 011-2342-1050 ଓ 011-2331-4444 ମାଧ୍ୟମରେ ଶ୍ରୋତାମାନେ ସିଧାସଳଖ ପ୍ରଶ୍ନ କରିପାରିବେ। ସେହିପରି 92890-940044 ନମ୍ଘରକୁ ମଧ୍ୟ ହ୍ୱାଟ୍ସଆପ୍ ମାଧ୍ୟମରେ ପ୍ରଶ୍ନ ପଚରାଯାଇପାରିବ। ଏହି କାର୍ଯ୍ୟକ୍ରମ ଆକାଶବାଣୀର ଗୋଲ୍ଡ ଚ୍ୟାନେଲ୍ ଏବଂ ଅତିରିକ୍ତ ଫ୍ରିକ୍ୱେନ୍ସି ମାଧ୍ୟମରେ ସିଧାସଳଖ ପ୍ରସାରଣ କରାଯିବ। ଏହା ବ୍ୟତୀତ ଆପଣ ଏହି ପ୍ରୋଗ୍ରାମକୁ ଆମ ୱେବ୍ସାଇଟ୍ରେ air.gov.in ଏବଂ ଆକାଶବାଣୀର ୟୁଟ୍ୟୁବ୍ ଚ୍ୟାନେଲ୍ ନ୍ୟୁଜ୍ ଅନ୍ ଏୟାର ଅଫିସିଆଲ୍ ଆପ୍ରେ ମଧ୍ୟ ପାଇପାରିବେ। ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନିଟିକିଆ ଦିନିକିଆ ମହିଳା କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଗତକାଲି ଭାରତ ଦକ୍ଷିଣ ଆଫ୍ରିକାକୁ 143 ରନ୍ରେ ହରାଇ ଦେଇଛି। ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ଟସ୍ ଜିତି ଭାରତୀୟ ମହିଳା ଦଳ ବ୍ୟାଟିଂ ଆରମ୍ଭ କରିଥିଲା। ଓପନର ସ୍କୃତି ମାନ୍ଧାନାଙ୍କ ଶତକ ବଳରେ ଭାରତ 8 ୱିକେଟ୍ରେ 265 ରନ୍ କରିଥିଲା। ପରେ ଦକ୍ଷିଣ ଆଫ୍ରିକା 37 ଓଭର ଓ 4 ବଲ୍ରେ 122 ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ଦକ୍ଷିଣ ଆଫ୍ରିକା ଚଳିତ ଭାରତ ଗସ୍ତ ସିରିଜ୍ରେ ଗୋଟିଏ ଟେଷ୍ଟ ମ୍ୟାଚ୍, 3 ଦିନିକିଆ ଆନ୍ତର୍ଜାତିକ ଏବଂ 3 T20 ମ୍ୟାଚ୍ ଖେଳିବ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ମାଧ୍ୟମରେ ପୁଣି ଥରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସିକିମ୍ର ବନ୍ୟା ଏବଂ ଭୂସ୍କଳନ ପ୍ରଭାବିତ ଅଞ୍ଚଳରେ ଅଟକି ରହିଥିବା ପର୍ଯ୍ୟଟକଙ୍କ ଉଦ୍ଧାର କାର୍ଯ୍ୟ ଜାରି। ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଲାଗି କୃଷି ଗବେଷଣା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ କହିଲେ କେନ୍ଦ୍ରମନ୍ତ୍ରୀ ପ୍ରଫେସର ଏସ୍ପି ସିଂ ବାଘେଲ। ସମଗ୍ର ଦେଶରେ ଆଜି ପାଳନ କରାଯାଉଛି ଇଦ୍ ଉଲ୍ ଆଧା, ଏବଂ ଦିନିକିଆ ଆନ୍ତର୍ଜାତିକ ମହିଳା କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଭାରତ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ 143 ରନ୍ରେ ବିଜୟୀ।